ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହିତ ଆଲୋଚନା କରିବେ। ପରୀକ୍ଷା ପେ ଚର୍ଚ୍ଚା 2025 8ଟି ପ୍ରସଙ୍ଗ ଉପରେ ପର୍ଯ୍ୟବସିତ। ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ, ଦୂରଦର୍ଶନ, ସ୍ୱୟଂପ୍ରଭା, ପିଏମ୍ଓ ୟୁଟ୍ୟୁବ୍ ଚ୍ୟାନେଲ, ଶିକ୍ଷା ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ଲାଇଭ୍ ଷ୍ଟ୍ରିମିଂ ହେବ। ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ମାନସିକ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ପ୍ରଯୁକ୍ତି ବିଦ୍ୟା ତଥା ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନେକଙ୍କ ଜୀବନ ପରିବର୍ତ୍ତନ କରିବାରେ ସହାୟକ ହୋଇଛି ବୋଲି ଗଜପତି ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ କହିଛନ୍ତି।
परीक्षा पे चर्चा की शुरुआत 2018 में प्रधानमंत्री नरेंद्र मोदी जी के द्वारा हुई थी। इस कार्यक्रम का मेन उद्देश्य था कि शिक्षकों, छात्रों और माता पिताओं में एग्जाम की तनाव कम करने में। इस कार्यक्रम के द्वारा हम अपने एग्जाम में आने वाले जितने भी तनाव है, प्रेशर है, उसका समाधान मिल पा रहा है। पहले हम इस समस्या को नहीं समझते थे कि हम एग्जाम में जाने से पहले क्या डर हो रहा है, कैसे हमें सोचना चाहिए। एग्जाम से पहले हमें बहुत डर लगता था। इस कार्यक्रम के द्वारा परेशानी है उसको दूर कर रहे हैं।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ସିରିଜ୍ର ଦ୍ୱିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ଗତକାଲି କଟକର ବାରବାଟୀ ଷ୍ଟାଡିୟମ୍ରେ ଭାରତ ଇଂଲଣ୍ଡକୁ 6 ୱିକେଟ୍ରେ ପରାସ୍ତ କରିଛି। ଏ ବିଜୟ ସହିତ ଭାରତ କଟକ ବାରବାଟୀ ଷ୍ଟାଡିୟମ୍ରେ କ୍ରମାଗତ ଭାବେ 8ଟି ଦିନିକିଆ ମ୍ୟାଚ୍ ଜିତିଛି। ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ଚମତ୍କାର ଖେଳ ପ୍ରଦର୍ଶନ ଫଳରେ 6 ୱିକେଟ୍ ବିନିମୟରେ ଭାରତ 305 ରନ୍ ହାସଲ କରି ବିଜୟୀ ହୋଇଥିଲା। ରୋହିତ ଶର୍ମା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ମିନି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଟିବି ମୁକ୍ତ ଓ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। କେନ୍ଦ୍ରମନ୍ତ୍ରୀଙ୍କ ସହ ଲୋକସଭା ସାଂସଦ ଓ ବିଧାୟକମାନେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶାରେ ବଜ୍ରପାତ, କୁଆପଥର ବୃଷ୍ଟିଜନିତ ମୃତ୍ୟୁ ଏବଂ ଆହତ ଘଟଣାରେ ପରିଜନଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ରାଜ୍ୟ ସରକାର ଆୟୋଗଙ୍କୁ ଜଣାଇଛନ୍ତି। ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ବିଜୟା ରାହତକର ଆଜିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ରାଜ୍ୟ ମହିଳା ଆୟୋଗର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହା ସହ ମାନବ ଚାଲାଣ ନିରାକରଣ, ଯୌନ ଉତ୍ପୀଡ଼ନ ବିରୋଧୀ ଆଇନ ଓ ବାଲ୍ୟ ବିବାହ ନିରାକରଣରେ ରାଜ୍ୟର ସ୍ଥିତି ବିଷୟରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଫାଇଲେରିଆ ନିରାକରଣ ପାଇଁ କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ 19 ତାରିଖ ପର୍ଯ୍ୟନ୍ତ ସାମୂହିକ ଔଷଧ ସେବନ କରାଯିବ। ଫାଇଲେରିଆ ନିରୋଧକ ଔଷଧ ସହିତ କୃମିନାଶକ ଔଷଧ ଦିଆଯିବ। ଗର୍ଭବତୀ ମହିଳା, 2 ବର୍ଷରୁ କମ୍ ବୟସର ଶିଶୁ ଏବଂ ଗୁରୁତର ଅସୁସ୍ଥ ଥିବା ଲୋକମାନଙ୍କୁ ଫାଇଲେରିଆ ଔଷଧ ସେବନ ନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି ରାଜ୍ୟର 24 ଜିଲ୍ଲାରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଛି। 1 ବର୍ଷରୁ 19 ବର୍ଷ ବୟସର ପିଲା ଏବଂ 20 ରୁ 24 ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ। ବିଦ୍ୟାଳୟ ଯାଉନଥିବା ଛୋଟ ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନେ ଔଷଧ ଖାଇବାକୁ ଦେବେ। ଏହା ସହିତ ଚଳିତ ମାସରେ ଅନୁଷ୍ଠିତ ହେଉଥିବା ସମସ୍ତ ଟିକାକରଣ ଶିବିରରେ 9 ମାସରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ଭିଟାମିନ୍ ଏ ଦ୍ରବଣ ଖାଇବାକୁ ଦିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଟେଲିଫୋନ୍ ସେବା ପ୍ରଦାନକାରୀ ସରକାରୀ ସଂସ୍ଥା BSNLକୁ କେନ୍ଦ୍ର ସରକାର 6,000 କୋଟି ଟଙ୍କା ଦେବେ। ଗ୍ରାହକମାନଙ୍କ ନିକଟରେ 4G ସେବା ଏବଂ ଟେଲିକମ୍ ବ୍ୟବସ୍ଥାର ଭିତ୍ତିଭୂମିକୁ ମଜବୁତ କରିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପାଣ୍ଠିକୁ ବିନିଯୋଗ କରି ଦେଶର 1 ଲକ୍ଷ ସ୍ଥାନରେ BSNL ପକ୍ଷରୁ 4G ସେବା ଯୋଗାଇ ଦିଆଯିବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଦୈନିକ 100ରୁ ଉର୍ଦ୍ଧ୍ୱ ବିମାନ ଚଳାଚଳ କରୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଦୈନିକ 52 ବିମାନ ଦେଶର ବିଭିନ୍ନ ସ୍ଥାନକୁ ଯିବା ଆସିବା କରୁଛି। 2024 ମସିହାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଦେଇ ପ୍ରାୟ 46 ଲକ୍ଷ ଯାତ୍ରୀ ଯିବା ଆସିବା କରିଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଏହି ବିମାନ ବନ୍ଦରର ଯାତ୍ରୀଙ୍କ ସଂଖ୍ୟା 50 ଲକ୍ଷ ଅତିକ୍ରମ କରିବାର ସମ୍ଭାବନା ଅଛି। ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଏବଂ ଦିଲ୍ଲୀରୁ ଭୁବନେଶ୍ୱରକୁ ଅଧିକ ସଂଖ୍ୟାରେ ଯାତ୍ରୀ ଯିବା ଆସିବା କରିଥାନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଗତ 3 ଦିନରେ ବିଭିନ୍ନ ସ୍ଥାନରେ ସର୍ବାଧିକ 9 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଥିଲା। ଅନ୍ୟପକ୍ଷରେ କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।